ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଦିଲ୍ଲୀ ଡେରାଡୁନ୍ ଅର୍ଥନୈତିକ କରିଡର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ. ଦେଶବ୍ୟାପୀ ଆଜି ପାଳନ କରାଯାଉଛି ସମ୍ବିଧାନ ପ୍ରଣେତା ଡକ୍ଟର ବିଆର୍ ଆମ୍ବେଦକରଙ୍କ 136ତମ ଜୟନ୍ତୀ. ଦେଶରେ କୃଷି ଉତ୍ପାଦଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ସଂକ୍ରାନ୍ତ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ. ମଧ୍ୟପ୍ରାଚ୍ୟରେ ଇରାନ ବନ୍ଦରଗୁଡ଼ିକୁ ଅବରୋଧ କରିବା ଲକ୍ଷ୍ୟ ନେଇ ନୌସେନା ଜାହାଜ ମୁତୟନ ପାଇଁ ପଦକ୍ଷେପ ଗ୍ରହଣ କଲା ଆମେରିକା. ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ 57 ରନ୍ରେ ପରାସ୍ତ କଲା ସନ୍ରାଇଜର୍ସ ହାଇଦ୍ରାବାଦ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରାଖଣ୍ଡର ଡେରାଡୁନ୍ଠାରେ ଦିଲ୍ଲୀ ଡେରାଡୁନ୍ ଅର୍ଥନୈତିକ କରିଡର୍ର ଶୁଭାରମ୍ଭ କରିବେ. ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶ ଗସ୍ତ ଅବସରରେ ଶ୍ରୀ ମୋଦି ଡେରାଡୁନ୍ ନିକଟସ୍ଥ ମା' ଦାଟକାଳୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି. 213 କିଲୋମିଟର ଦୀର୍ଘ ବିଶିଷ୍ଟ ଏହି 6-ତାକିଆ ଦିଲ୍ଲୀ ଡେରାଡୁନ୍ ଅର୍ଥନୈତିକ କରିଡର୍ ଲାଗି 12,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଛି. ଏହାଦ୍ୱାରା ଦିଲ୍ଲୀ ଡେରାଡୁନ୍ ମଧ୍ୟରେ ଗମନାଗମନ ସମୟ 6 ଘଣ୍ଟାରୁ ହ୍ରାସ ପାଇ 2.5 ଘଣ୍ଟା ହେବ ବୋଲି କୁହାଯାଇଛି. ଯାତ୍ରୀମାନଙ୍କ ପାଇଁ ଏକ ସୁରକ୍ଷିତ ଏବଂ ସୁଗମ ଯାତ୍ରା ସୁନିଶ୍ଚିତ କରିବାରେ କରିଡରରେ ଉନ୍ନତ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି. ପରିବେଶଗତ ସମ୍ବେଦନଶୀଳତା, ଜୈବ ବିବିଧତା ଏବଂ ବନ୍ୟପ୍ରାଣୀଙ୍କୁ ଦୃଷ୍ଟି ରଖି ଉଭୟ ମଣିଷ ଏବଂ ପଶୁ ମୁକାବିଲାକୁ ହ୍ରାସ କରିବା ଲକ୍ଷ୍ୟ ନେଇ ଏହି କରିଡରକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି. ବନ୍ୟପ୍ରାଣୀଙ୍କ ମୁକ୍ତ ଗତିବିଧିକୁ ଏହା ସୁନିଶ୍ଚିତ କରିବ. ଏଥିରେ 12 କିଲୋମିଟର ଦୀର୍ଘ ବନ୍ୟପ୍ରାଣୀ ଉଚ୍ଚ କରିଡର ରହିଛି, ଯାହାକି ଏସିଆର ସବୁଠାରୁ ଦୀର୍ଘ ପଥ ମଧ୍ୟରୁ ଗୋଟିଏ. 8 ବନ୍ୟପ୍ରାଣୀଙ୍କ ଯାତାୟତ ସ୍ଥାନ, 200 ମିଟର 2 ଭୂତଳ ହାତୀ ଚଳାଚଳ ପଥ ଏବଂ ଦାଟକାଳୀ ମନ୍ଦିର ନିକଟରେ 370 ମିଟର ଲମ୍ବ ଏକ ସୁଡ଼ଙ୍ଗ ରହିଛି. ସମ୍ଭିଧାନ ପ୍ରଣେତା ଡକ୍ଟର ବିଆର୍ ଆମ୍ବେଦକରଙ୍କ 136ତମ ଜୟନ୍ତୀ ଆଜି ଦେଶବ୍ୟାପୀ ପାଳନ କରାଯାଉଛି. ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି. ନୂଆଦିଲ୍ଲୀରେ ଡକ୍ଟର ବିଆର୍ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ପୂର୍ବାହ୍ନରେ ସଂସଦ ଭବନ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି. 1891 ଏପ୍ରିଲ 14 ତାରିଖରେ ମଧ୍ୟପ୍ରଦେଶରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଆମ୍ବେଦକର ସାମାଜିକ ବୈଷମ୍ୟ ବିରୁଦ୍ଧରେ ଲଢ଼େଇ ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ. ସମାଜରେ ମହିଳା, ଶ୍ରମିକ ଏବଂ ଅନ୍ୟାନ୍ୟ ଅବହେଳିତ ସମ୍ପ୍ରଦାୟଙ୍କ ପାଇଁ ସମାନ ଅଧିକାର ସୁନିଶ୍ଚିତ କରିବା ଲକ୍ଷ୍ୟରେ ସେ ବହୁ ପଦକ୍ଷେପ ଗ୍ରହଣ କରିଥିଲେ. ତାଙ୍କର ଦୃଷ୍ଟିକୋଣ ଏକ ନ୍ୟାୟପୂର୍ଣ୍ଣ ଏବଂ ସମାବେଶୀ ସମାଜର ମୂଳଦୁଆ ସ୍ଥାପନ କରିଥିଲା. ଡକ୍ଟର ଆମ୍ବେଦକରଙ୍କ ଅର୍ଥନୈତିକ ନୀତି ଏବଂ ଭିତ୍ତିଭୂମିରୁ ସାମ୍ବିଧାନିକ ଆଇନ ବ୍ୟବସ୍ଥା ପର୍ଯ୍ୟନ୍ତ ତାଙ୍କୁ ଜଣେ ରାଷ୍ଟ୍ରନିର୍ମାତା ଭାବେ ପ୍ରତିପାଦନ କରିଥିଲା. ନ୍ୟାୟପୂର୍ଣ୍ଣ ଏବଂ ସମାନତାପୂର୍ଣ୍ଣ ସମାଜ ଗଠନରେ ସେ ନିଜର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିଲେ. 1990 ଡକ୍ଟର ଆମ୍ବେଦକରଙ୍କୁ ମରଣୋତ୍ତର ଭାବେ ଭାରତରତ୍ନରେ ସମ୍ମାନିତ କରାଯାଇଛି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗୁଜରାଟର ଗାନ୍ଧୀନଗରସ୍ଥିତ ଲୋକଭବନରେ ସାମାଜିକ ସମରସତ୍ତା ମହୋତ୍ସବରେ ଅଂଶଗ୍ରହଣ କରିବେ. ଡକ୍ଟର ବିଆର୍ ଆମ୍ବେଦକରଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି. ଅନ୍ୟମାନଙ୍କ ମଧ୍ୟରେ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେବେ. ଗୁଜରାଟକୁ 2 ଦିନିଆ ଗସ୍ତରେ ଯାଇଥିବା ରାଷ୍ଟ୍ରପତି ମୁର୍ମୁ ଆଜି ଗାନ୍ଧୀନଗରସ୍ଥିତ ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟର 5ମ ସମାବର୍ତ୍ତନ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ 593 ଜଣ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡିଗ୍ରୀ ପ୍ରଦାନ କରାଯିବ। ଦେଶରେ କୃଷି ଉତ୍ପାଦଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ସଂକ୍ରାନ୍ତ ଏକ ଆବେଦନର ପ୍ରାଥମିକ ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ଅନ୍ୟାନ୍ୟ କର୍ତ୍ତୃପକ୍ଷଙ୍କଠାରୁ ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ଗତକାଲି ଏହି ଆବେଦନର ଶୁଣାଣି କରି କେନ୍ଦ୍ର ସରକାରଙ୍କ ସହ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ, କୃଷି ଖର୍ଚ୍ଚ ମୂଲ୍ୟ କମିଶନକୁ ନୋଟିସ୍ ଜାରି କରିଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣରେ ରାଜ୍ୟଭିତ୍ତିକ ନିର୍ଦ୍ଦିଷ୍ଟ କୃଷି ଖର୍ଚ୍ଚକୁ ଗୁରୁତ୍ୱ ଦେବା ପାଇଁ ଆବେଦନରେ ଉଲ୍ଲେଖ କରାଯାଇଛି। ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଣ୍ଣୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ଚିନ୍ତାଧାରା ସଂଶ୍ଳିଷ୍ଟ ରହିଥାଏ। ଏଥିରେ ରାଜ୍ୟଗୁଡ଼ିକର ଜମି ଏବଂ ପୁଞ୍ଜି ଖର୍ଚ୍ଚର ପରିମାଣ ଅନ୍ତର୍ଭୁକ୍ତ ରହିଛି। ନୋଟିସ୍ ଜାରି କରିବା ଅବସରରେ ଖଣ୍ଡପୀଠ କହିଛନ୍ତି ଏ କ୍ଷେତ୍ରରେ ସମାନ ନୀତି ପ୍ରଣୟନ ଉପରେ ସମୀକ୍ଷା କରାଯିବାର ଆବଶ୍ୟକତା ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ମଧ୍ୟପ୍ରାଚ୍ୟରେ ଇରାନ୍ ବନ୍ଦରଗୁଡ଼ିକୁ ଅବରୋଧ କରିବା ଲକ୍ଷ୍ୟ ନେଇ ନୌସେନା ଜାହାଜ ମୁତୟନ କରିଛି। ସେଥିରେ ୟୁଏସ୍ଏସ୍ ଆବ୍ରାହମ୍ ଲିଙ୍କନ୍ ସମେତ 15 ନୌଜାହାଜ ଅନ୍ତର୍ଭୁକ୍ତ। ସେଠାକାର ବ୍ୟାପକ ଅଞ୍ଚଳରେ ଏହି ଜାହାଜଗୁଡ଼ିକ ଅଭିଯାନରେ ସାମିଲ ହେବେ। ୟୁଏସ୍ଏସ୍ ତ୍ରିପୋଲି, ନ୍ୟୁ ଅର୍ଲିନ୍ସ ଏବଂ ରସମୋର୍ ଆଦି ଯୁଦ୍ଧ ଜାହାଜଗୁଡ଼ିକ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚିବା ପାଇଁ ଜାହାଜଗୁଡ଼ିକ ସୁଏଜ୍ କେନାଲ୍ କିମ୍ବା ଆଫ୍ରିକା ଦେଇ ଯାତ୍ରା କରିବେ ବୋଲି ଜଣାପଡ଼ିଛି। ଇସ୍ଲାମାବାଦଠାରେ ଆମେରିକା ଇରାନ୍ ମଧ୍ୟରେ ଯୁଦ୍ଧବିରତି ନେଇ ହୋଇଥିବା ଆଲୋଚନା ବିଫଳ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। 2 ସପ୍ତାହର ଯୁଦ୍ଧବିରତି ସମୟ ଶେଷ ସୁଦ୍ଧା ଇରାନ୍ ଚୁକ୍ତି ନେଇ ସହମତି ପ୍ରଦାନ ନ କଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଶ୍ରୀ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଇରାନ୍ର ଗୁରୁତ୍ୱପୂର୍ଣ୍ଣ ୟୁରାନିୟମ୍ ଜବତ କରିବା ପାଇଁ ଆମେରିକା ବିଚାର କରୁଛି ଏବଂ ଆବଶ୍ୟକସ୍ଥଳେ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଚାକିରି ପାଇଁ ଜମି ସଂକ୍ରାନ୍ତ ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟ୍ ଏବଂ ସିବିଆଇ ଦ୍ୱାରା ରୁଜୁ ଏଫ୍ଆଇଆର୍କୁ ରଦ୍ଦ କରିବା ସଂକ୍ରାନ୍ତ ବରିଷ୍ଠ ଆର୍ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ବିଚାରପତି ଜଷ୍ଟିସ୍ ଏମ୍ଏମ୍ ସୁନ୍ଦରେଶ ଏବଂ ଜଷ୍ଟିସ୍ ଏନ୍ କୋଟେଶ୍ୱର ସିଂଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ତେବେ ବୟସ ଦୃଷ୍ଟିରୁ ଶ୍ରୀ ଯାଦବଙ୍କୁ ଟ୍ରାଏଲ୍ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବା ଉପରେ ରହିତାଦେଶ ଜାରି କରିଛନ୍ତି। ଶୁଣାଣି ସମୟରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ନିଜର ପକ୍ଷ ରଖିଥିଲା। ପୂର୍ବରୁ 2018 ଦିଲ୍ଲୀ ହାଇକୋର୍ଟ ଏ ସଂକ୍ରାନ୍ତ ଆବେଦନର ବିଚାର କରି ଏହାକୁ ଖାରଜ କରିଥିଲେ। ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି। ବସନ୍ତ ଋତୁ ଶେଷ ହୋଇ ଗ୍ରୀଷ୍ମ ଋତୁ ଆଜିଠାରୁ ଆରମ୍ଭ ହେଉଛି। ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇବା ସହ ବାୟୁର ଗତି ମଧ୍ୟ ପ୍ରଖର ହୋଇଥାଏ। ଆଜି ଦିନକୁ ପଣା ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଉଛି। ଓଡ଼ିଆ ପାଞ୍ଜି ହିସାବରେ ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ଦିନ ଭାବେ ପାଳନ କରାଯାଉଛି। ରାଜ୍ୟବାସୀ ଏହି ଦିବସକୁ ଅତି ନିଷ୍ଠାର ସହ ପାଳନ କରିଥାନ୍ତି। ବିଷୁବ ସଂକ୍ରାନ୍ତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଥିବା ଦଣ୍ଡଯାତ୍ରା, ଚଡ଼କ ପର୍ବ, ଝାମୁଯାତ୍ରା, ହିଙ୍ଗୁଳାଯାତ୍ରା ଏବଂ ପାଟୁଆ ଯାତ୍ରା ଉଦ୍ଯାପିତ ହୋଇଥାଏ। ଏହି ଅବସରରେ ଘରେ ଘରେ ଦେବାଦେବୀଙ୍କ ପାଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ। ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ଶ୍ରୀ ଶ୍ରୀ ହନୁମାନଙ୍କର ମଧ୍ୟ ଆଜି ଜୟନ୍ତୀ। ଅଗ୍ନି ଓ ବାୟୁର ପ୍ରକୋପରୁ ରକ୍ଷା ପାଇବା ପାଇଁ ଏହି ପବିତ୍ର ଦିନରେ ପ୍ରଭୁ ହନୁମାନଙ୍କର ପୂଜା କରାଯାଇଥାଏ। ପଞ୍ଜାବରେ ମଧ୍ୟ ଆଜି ଅତ୍ୟନ୍ତ ନିଷ୍ଠା, ଭକ୍ତି ଏବଂ ଉତ୍ସାହର ସହିତ ବୈଶାଖୀ ପର୍ବ ପାଳନ କରାଯାଉଛି। 1699 ଦଶମ ଗୁରୁ ଶ୍ରୀ ଗୁରୁ ଗୋବିନ୍ଦ ସିଂଜୀଙ୍କ ଦ୍ୱାରା ଆଜି ଖାଲସା ପନ୍ଥ ପ୍ରତିଷ୍ଠା କରାଯାଇଥିଲା। ଏହି ଅବସରରେ ଶ୍ରୀ ଆନନ୍ଦପୁର ସାହିବଠାରେ ଅନୁଷ୍ଠିତ ଗୁରୁଦ୍ୱାରା ତଖତ ଶ୍ରୀ କେଶଗଡ଼ ସାହିବରେ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରୁଛନ୍ତି। ବିଭିନ୍ନ ଗୁରୁଦ୍ୱାରରେ ଆଜି ଏଥିପାଇଁ ସ୍ୱତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। କୃଷିଜୀବୀ ଆଜି ସେମାନଙ୍କ କ୍ଷେତରେ ଗହମ ଫସଲ ଅମଳ କରିବାର ପ୍ରଥା ରହିଛି। ଦେଶରେ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ନିବେଶକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଦ୍ୱିତୀୟ ପର୍ଯ୍ୟାୟ ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡକୁ କାର୍ଯ୍ୟକାରୀ କରାଯାଇଛି। 10,000 କୋଟି ଟଙ୍କାର କର୍ପସ୍ ପାଣ୍ଠି ଗଠନ ନେଇ ସରକାର ଅଧିସୂଚନା ଜାରି କରିଛନ୍ତି। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ଏହି ପଦକ୍ଷେପ ଡିପ୍ଟେକ୍ ଷ୍ଟାର୍ଟଅପ୍ ଏବଂ ପ୍ରାରମ୍ଭିକ ଅଭିବୃଦ୍ଧି ପର୍ଯ୍ୟାୟ ଆଧାରିତ ପ୍ରାଥମିକ ଉଦ୍ୟୋଗ କ୍ଷେତ୍ରଗୁଡ଼ିକୁ ସହାୟତା ପ୍ରଦାନ କରିବ। ଭାରତୀୟ କ୍ଷୁଦ୍ରଶିଳ୍ପ ବିକାଶ ବ୍ୟାଙ୍କ ସିଡ୍ବି ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇବା ପରଠାରୁ ଏହାର କାର୍ଯ୍ୟାନ୍ୱୟନ ଆରମ୍ଭ ହେବ। ଦେଶର ନବସୃଜନ ନେତୃତ୍ୱାଧୀନ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ମନ୍ତ୍ରଣାଳୟ କହିଛି। ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିଜୟୀ ହୋଇଛି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ 57 ରନ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ପରାସ୍ତ କରିଛି। ଟସ୍ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ସନ୍ରାଇଜର୍ସ ହାଇଦ୍ରାବାଦକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭର୍ରେ 6 ୱିକେଟ୍ ବିନିମୟରେ 216 ରନ୍ ସଂଗ୍ରହ କରିଥିଲା। ଅଧିନାୟକ ଇଶାନ କିଶନ 91 ରନ୍ ସଂଗ୍ରହ କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲ୍ସ 19 ଓଭର୍ରେ ସମସ୍ତ ୱିକେଟ୍ ହରାଇ 169 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ସନ୍ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ପ୍ରଫୁଲ୍ଲ ହିଞ୍ଜେ 4ଟି ୱିକେଟ୍ ନେଇ ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ତାଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ସନ୍ଧ୍ୟା 7:30 ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀ ଡେରାଡୁନ୍ ଅର୍ଥନୈତିକ କରିଡର୍ ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ସମ୍ଭିଧାନ ପ୍ରଣେତା ଡକ୍ଟର ବିଆର୍ ଆମ୍ବେଦକରଙ୍କ 136ତମ ଜୟନ୍ତୀ। ଦେଶରେ କୃଷି ଉତ୍ପାଦଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ସଂକ୍ରାନ୍ତ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ। ମଧ୍ୟପ୍ରାଚ୍ୟରେ ଇରାନ୍ ବନ୍ଦରଗୁଡ଼ିକୁ ଅବରୋଧ କରିବା ଲକ୍ଷ୍ୟ ନେଇ ନୌସେନା ଜାହାଜ ମୁତୟନ ପାଇଁ ପଦକ୍ଷେପ ଗ୍ରହଣ କଲା ଆମେରିକା। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ 57 ରନ୍ରେ ପରାସ୍ତ କଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।